ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
শ্রোতাবন্ধু, আজির এই শুভ অবসরের আমার পথপ্রদর্শিকা বেতার অনুষ্ঠান তরফ আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছু। আজ আপনার প্রভু যীশু বিষয়ে জাঁয়া নিমন্তে রেডিও পাখে অপেক্ষা করে বসি অনেক জাঁ আমি বিশেষ খুশি। হ্যাঁ, আপনার মনে অনেক প্রশ্ন ভিত থাইপরে যার উত্তর আপনার এপর্যন্ত পাইপারি না, কিন্তু আমার বিশ্বাস ଆପଣ ଯଦି ନିୟମିତ ଏହି କାର୍ଯ୍ୟକ୍ରମ ଶୁଣିବେ ତାହେଲେ ଆପଣ ଆତ୍ମିକ ଜୀବନରେ ଆଶୀର୍ବାଦ ପାଇବା ସଙ୍ଗେ ସଙ୍ଗେ ଆପଣଙ୍କର ପ୍ରଶ୍ନର ଉତ୍ତର ପାଇପାରିବେ ଏବଂ ଏକ ସମାଧାନରେ ଉପନୀତ ହୋଇପାରିବେ। କେବଳ ସେତିକି ନୁହେଁ, ଜୀବନରେ ବାସ୍ତବ ଶାନ୍ତି ଓ ଆନନ୍ଦ ଉପଲବ୍ଧି କରିବେ, ସେହି ପରିତ୍ରାଣର ଆନନ୍ଦକୁ ଉପଲବ୍ଧି କରିବେ। ଆମର ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ। ଆଉ ଆପଣଙ୍କର ଯଦି ପ୍ରାର୍ଥନାର କୌଣସି ଅନୁରୋଧର ବିଷୟ ରହିଅଛି ତାହେଲେ ସେହି ପ୍ରାର୍ଥନା ଓ ଆପଣଙ୍କ ଜୀବନର ସାକ୍ଷ୍ୟ ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିପାରିବୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ଆମମାନଙ୍କର ପବିତ୍ର ସ୍ୱର୍ଗବାସୀ ପିତା, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଦୟା ଅନୁଗ୍ରହ ପାଇଁ। ପ୍ରଭୁ, ଆଜି ମଧ୍ୟ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କ ହୃଦୟରେ କଥା କୁହ, ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର, ପ୍ରତ୍ୟେକଙ୍କୁ ତୁମର ସେହି ଶାନ୍ତି ଆନନ୍ଦରେ ପରିପୂର୍ଣ୍ଣ କର, ପ୍ରତ୍ୟେକଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହେବା ନିମନ୍ତେ ସାହାଯ୍ୟ କର। ପ୍ରତ୍ୟେକଙ୍କର ମନବାଞ୍ଛା ତୁମେ ପୂର୍ଣ୍ଣ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ଆମମାନଙ୍କୁ ଆଶୀର୍ବାଦ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ଆଇବ ପୁସ୍ତକର 20 ଓ 21 ପର୍ବ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ପର୍ବ ଦୁଇଟିର ମୁଖ୍ୟ ପ୍ରସଙ୍ଗ ହେଉଛି ଆଇବଙ୍କ ସହିତ ତାହାଙ୍କର ତୃତୀୟ ବନ୍ଧୁ ସୋଫରଙ୍କର ଦ୍ୱିତୀୟବାର କଥୋପକଥନ ଓ ଆଇବଙ୍କର ଷଷ୍ଠ ଉତ୍ତର। ଏହି ଦ୍ୱିତୀୟ ପର୍ଯ୍ୟାୟରେ ସୋଫର ହେଉଛନ୍ତି ଶେଷ ବ୍ୟକ୍ତି ଯିଏକି ଆଇବଙ୍କ ସହିତ କଥୋପକଥନ କରୁଅଛନ୍ତି। ବର୍ତ୍ତମାନ ଆମେ ଏହି ଦ୍ୱିତୀୟ ପର୍ଯ୍ୟାୟର ଶେଷ ଭାଗରେ ଆସି ପହଞ୍ଚିଛୁ। ଏହାପରେ ଆମେ ତୃତୀୟ ପର୍ଯ୍ୟାୟ ମଧ୍ୟ ଦେଖିବାକୁ ପାରିବା, ମାତ୍ର ତାହା ଅତି ସଂକ୍ଷିପ୍ତ ଆକାରରେ ପ୍ରକାଶ କରାଯାଇଅଛି। କିନ୍ତୁ ଏହି ସୋଫର ସେହି ତୃତୀୟ ପର୍ଯ୍ୟାୟରେ କଥୋପକଥନ କରିବା ନିମନ୍ତେ ସୁଯୋଗ ପାଇପାରିବେ ନାହିଁ। ମାତ୍ର ସେ କିଛି କହିବା ପୂର୍ବରୁ ଏହି ବାକ୍ଯୁଦ୍ଧର ଅବସାନ ଘଟିବ। କିନ୍ତୁ ମନେ ରଖନ୍ତୁ, ସୋଫର ହେଉଛନ୍ତି ଜଣେ ଆଇନଜ୍ଞ। ସେ ବିଶ୍ୱାସ କରନ୍ତି ଯେ ଈଶ୍ୱର ତାହାଙ୍କର ବିଧିବିଧାନ ଅନୁଯାୟୀ କାର୍ଯ୍ୟ କରନ୍ତି। ବାସ୍ତବରେ ତାହା ସତ୍ୟ, ମାତ୍ର ବିଚାରରେ ସେହି ବିଧିବିଧାନ ରୂପ ସିଂହାସନ ଅନୁଗ୍ରହର ସିଂହାସନରେ ପରିଣତ ହୋଇଅଛି। ମାତ୍ର ସୋଫର ତାହା ଜାଣିନାହାନ୍ତି। ସେ ଈଶ୍ୱରଙ୍କର ଅନୁଗ୍ରହ ବିଷୟ ନେଇ କିଛି ଜାଣିନାହାନ୍ତି। ତେଣୁକରି ସେ ସେହି ବ୍ୟବସ୍ଥା ଅନୁଯାୟୀ ଦୁଷ୍ଟର ପ୍ରତିଫଳ ବିଷୟରେ ଜାଣିଥିବାରୁ ଆୟୁବଙ୍କର ଏହିପରି ପରିଣତି ଯେ ତାହାଙ୍କର ପାପ ତଥା ଦୁଷ୍ଟତା ହେତୁ ଘଟିଅଛି, ତାହା ସେ ଅତି ଦୃଢ଼ ରୂପେ ବ୍ୟକ୍ତ କରନ୍ତି। ସେ ଆୟୁବଙ୍କୁ ଦୁଷ୍ଟ ତଥା ଅଧାର୍ମିକ ସହିତ ତୁଳନା କରି ତାହାଙ୍କ ପ୍ରତି ଦୋଷାରୋପ କରନ୍ତି। ତାହା ହିଁ ସେ ଏହିଠାରେ ପ୍ରକାଶ କରନ୍ତି। ଦେଖନ୍ତୁ, ଆୟୁବ 20 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ଅନନ୍ତର ନାମାଥିୟ ସୋଫର ଉତ୍ତର କରି କହିଲା, ଏଥିପାଇଁ ମୋର ଅନ୍ତରସ୍ଥ ଚଞ୍ଚଳତା ସକାଶୁ ମୋର ଚିନ୍ତା ମୋତେ ଉତ୍ତର ଦିଏ। ମୁଁ ଯେଉଁ ଅନୁଯୋଗ ଶୁଣିଲି ତାହା ମୋତେ ଲଜ୍ଜିତ କରେ, ଏବଂ ମୋହର ବୁଦ୍ଧିବିଶିଷ୍ଟ ଆତ୍ମା ମୋତେ ଉତ୍ତର ଦିଏ। ସୋଫର କହିବାକୁ ଚାହାନ୍ତି ଯେ ସେ ଉତ୍ତର ଦେବା ନିମନ୍ତେ ସମର୍ଥ, କିନ୍ତୁ ଯେତେବେଳେ ଜଣେ ଏପରି କହେ ତାହାର ଜୀବନରେ ନମ୍ରତାର ଅଭାବ ପରିଲକ୍ଷିତ ହୁଏ। ବର୍ତ୍ତମାନ ଏହି ସୋଫର ଜଣେ ରାଜନୀତିଜ୍ଞ ବ୍ୟକ୍ତି ପରି କଥା କହନ୍ତି। ସେ ପୂର୍ବରୁ ଯେପରି ଯୁକ୍ତି ବାଢ଼ିଥିଲେ, ବର୍ତ୍ତମାନ ମଧ୍ୟ ଠିକ୍ ସେହିପରି ଯୁକ୍ତି ବାଢ଼ିବାକୁ ଯାଉଅଛନ୍ତି। 20 ପର୍ବର 4 ଓ 5 ପଦରେ ଲେଖା ଅଛି, ତୁମେ କ'ଣ ଏହା ଜାଣୁନାହିଁ ଯେ ପୁରାତନ କାଳରୁ ପୃଥିବୀରେ ମନୁଷ୍ୟର ସ୍ଥାପନଠାରୁ ଦୁଷ୍ଟର ଜୟଧ୍ୱନି ଅଳ୍ପକାଳ ଓ ଅଧାର୍ମିକର ଆନନ୍ଦ କ୍ଷଣମାତ୍ର ସ୍ଥାୟୀ? ହଁ, ଏହା ସତ୍ୟ ଯେ ଦୁଷ୍ଟ ଓ ଅଧାର୍ମିକମାନଙ୍କର ଆନନ୍ଦ କ୍ଷଣକାଳ ସ୍ଥାୟୀ। କିନ୍ତୁ ଅନେକ ସମୟରେ ଆମେ ଲକ୍ଷ୍ୟ କରୁ ଯେ ଦୁଷ୍ଟ ଦୀର୍ଘ ଦିନ ଧରି ବଞ୍ଚି ରହେ, ମାତ୍ର ଏହା ସତ୍ୟ ଯେ ସେ ଶେଷରେ ଈଶ୍ୱରଙ୍କ ବିଚାରର ସମ୍ମୁଖୀନ ହୁଏ। ମାତ୍ର ଏହା ଆୟୁବଙ୍କର ପରିସ୍ଥିତି ପ୍ରତି ପ୍ରଯୁଜ୍ୟ ନଥିଲା। 6-7 ପଦରେ ଲେଖା ଅଛି, ଯଦ୍ୟପି ତାହାର ମହତ୍ତ୍ୱ ଆକାଶ ପର୍ଯ୍ୟନ୍ତ ଉଠେ ଓ ତାହାର ମସ୍ତକ ମେଘ ସ୍ପର୍ଶ କରେ, ତଥାପି ସେ ଆପଣା ମଳତୁଲ୍ୟ ଅନନ୍ତକାଳ ନଷ୍ଟ ହେବ। ଯେଉଁମାନେ ତାହାକୁ ଦେଖିଥିଲେ ସେମାନେ କହିବେ, ସେ କାହିଁ? ଦୁଷ୍ଟ ବର୍ଦ୍ଧିଷ୍ଣୁ ହୋଇପାରେ ଓ ସମୃଦ୍ଧିଶାଳୀ ହୋଇପାରେ, ତାହାର ମହତ୍ତ୍ୱ ଆକାଶ ପର୍ଯ୍ୟନ୍ତ ଉଠିପାରେ ଓ ତାହାର ମସ୍ତକ ମେଘ ସ୍ପର୍ଶ କରେ, ମାତ୍ର ସେ ସ୍ଥାୟୀ ହୋଇ ରୁହେ ନାହିଁ, ତାହାର ବିନାଶ ଘଟେ। ଲୋକେ ତାହାକୁ ଆଉ ସ୍ମରଣରେ ଆଣନ୍ତି ନାହିଁ, ସେ କୁଆଡ଼େ ଗଲା ସେ ବିଷୟ ନେଇ କେହି ପଚାରନ୍ତି ମଧ୍ୟ ନାହିଁ। ଅନେକ ମଧ୍ୟ ଏପରି କହନ୍ତି, ସେ ମଲା ଭଲ ହୋଇଛି, ଲୋକେ ତାକୁ ସମ୍ପୂର୍ଣ୍ଣ ପାଶୁରି ଯାଆନ୍ତି। ଏହିପରି ଭାବେ ଦୁଷ୍ଟର ବିନାଶ ଘଟେ। 8-10 ମଧ୍ୟରେ ଲେଖା ଅଛି, ସେ ସ୍ୱପ୍ନତୁଲ୍ୟ ଉଡ଼ିଯିବ, ଆଉ ଦେଖାଯିବ ନାହିଁ। ହଁ, ସେ ରାତ୍ରିକାଳୀନ ଦର୍ଶନ ତୁଲ୍ୟ ଦୂରୀକୃତ ହେବ। ଯେଉଁ ଚକ୍ଷୁ ତାହାକୁ ଦେଖିଲା ଆଉ ତାହାକୁ ଦେଖିବ ନାହିଁ, କିମ୍ବା ତାହାର ବାସସ୍ଥାନ ତାହାକୁ ଆଉ ଦେଖିବ ନାହିଁ। ତାହାର ସନ୍ତାନଗଣ ଦରିଦ୍ରମାନଙ୍କର ଅନୁଗ୍ରହ ଚେଷ୍ଟା କରିବେ ଓ ତାହାର ହସ୍ତ ତାହାର ସମ୍ପତ୍ତି ଫେରାଇଦେବ। ଅନ୍ୟ ଅର୍ଥରେ କହିବାକୁ ଗଲେ, ସୋଫର ଆଇବଙ୍କୁ କେବଳ ଦୁଷ୍ଟ ବୋଲି କହନ୍ତି ନାହିଁ, ମାତ୍ର କପଟୀ ବୋଲି ମଧ୍ୟ କହନ୍ତି। ତାଙ୍କର ସମସ୍ତ କଥା ଦୁଷ୍ଟ ଲୋକର ପତନ ବିଷୟ ନେଇ ପ୍ରକାଶ କରେ। ସେ କହନ୍ତି,
ଏପରି ଲୋକ ଏହି ଜଗତରେ ଖ୍ୟାତି ଅର୍ଜନ କରିପାରେ, ମାତ୍ର ଏହା ମଧ୍ୟ ପ୍ରକାଶ କରେ ଯେ ତାହାର ପତନ ତାହାଠାରୁ ଅଧିକ ଭୟଙ୍କର ହେବ। ଆଉ ସେ କହିବାକୁ ଚାହାନ୍ତି ଯେ ତାହା ହିଁ ଆୟୁବଙ୍କ ପ୍ରତି ଘଟିଅଛି। ହଁ ପ୍ରିୟ ବନ୍ଧୁ, ଏହି ଜଗତରେ ମନୁଷ୍ୟର କୌଣସି ସ୍ଥାୟିତ୍ୱ ନାହିଁ, ତାଛଡ଼ା ଦୁଷ୍ଟର ମଧ୍ୟ ପରିଣାମ ଅତି ଭୟଙ୍କର। ମାତ୍ର ପ୍ରଭୁଙ୍କ ନାମର ଗୌରବ ହେଉ ଯେ ସେ ମଧ୍ୟ ମନୁଷ୍ୟ ନିମନ୍ତେ ସେହି ଅନନ୍ତ ଜୀବନ ପ୍ରଦାନ କରିଅଛନ୍ତି। ମନୁଷ୍ୟ ନିମନ୍ତେ ଏକ ମହାନ ଭରସା ଅଛି, ଆଉ ତାହା କେବଳ ଶ୍ରୀଖ୍ରୀଷ୍ଟଙ୍କ ମଧ୍ୟ ଦେଇ ମନୁଷ୍ୟ ପାଇପାରିବ, କାରଣ ଦୁଷ୍ଟର ମରଣରେ ତାଙ୍କର କିଛି ସନ୍ତୋଷ ନାହିଁ। କିନ୍ତୁ ସେ ଯାହା ହେଉ ନା କାହିଁକି, ଏହି ସମସ୍ତ ବିଷୟ ଆୟୁବଙ୍କ ପରିସ୍ଥିତି ପ୍ରତି ପ୍ରଯୁଜ୍ୟ ନଥିଲା। 11-21 ପଦ ମଧ୍ୟରେ ଆମେ ଦେଖୁଛୁ ଯେ ସେ କହନ୍ତି, ଏପରି ଲୋକ ସେହି ଇନ୍ଧନ ସ୍ୱରୂପ ଯାହାକି ଅଗ୍ନିରେ ନିର୍ବାପିତ ହୋଇଯାଏ, ସେ ଏକ ମନ୍ଦ ଦର୍ଶନ ପରି ଯାହାକି ଉଭେଇଯିବ, ତାହାର ଦୁଷ୍ଟତା ଖଣ୍ଡେ ମିଥ୍ୟା ସଦୃଶ ଯାହାକି ସେ ତାହାର ଜିହ୍ୱା ତଳେ ରଖେ, ମାତ୍ର ଏହା ତାହାରି ମଧ୍ୟରେ ପିତା ହୋଇଯାଏ। ଈଶ୍ୱର ତାହାର ସମସ୍ତ ସୌଭାଗ୍ୟକୁ ଦୁର୍ଭାଗ୍ୟରେ ପରିଣତ କରାଇବେ ଓ ତାହାର ଦୁଷ୍ଟତାର ପ୍ରତିଫଳ ତାହାକୁ ଭୋଗ କରାଇବେ। ଏହାପରେ 20:23 ପଦରେ ଏହିପରି ଲେଖା ଅଛି, ସେ ଆପଣା ଉଦର ପୂର୍ଣ୍ଣ କରିବାକୁ ଉଦ୍ୟତ ହେବା ସମୟରେ ପରମେଶ୍ୱର ତାହା ଉପରେ ଆପଣା କୋପର ପ୍ରଚଣ୍ଡତା ନିକ୍ଷେପ କରିବେ, ଓ ସେ ଭୋଜନ କରୁଥିବା ସମୟରେ ତାହା ଉପରେ ତାହା ବୃଷ୍ଟି କରିବେ। ଦେଖନ୍ତୁ, ଯଦିଓ ସେ ସମୃଦ୍ଧିଶାଳୀ ହୋଇ ତାହାର ଉଦରକୁ ଆହାରରେ ପୂର୍ଣ୍ଣ କରିବ, ମାତ୍ର ସେ ଦରିଦ୍ରତା ଭୋଗ କରିବ। ସବୁଠାରୁ ଖରାପ ବିଷୟ ହେଉଛି, ଈଶ୍ୱର ତାହା ଉପରେ ଆପଣା କୋପର ପ୍ରଚଣ୍ଡତା ନିକ୍ଷେପ କରିବେ ଓ ସେ ଅଭିଶାପର ଅନଳ ଭକ୍ଷଣ କରିବ। 26-28 ପଦ ମଧ୍ୟରେ ଏହିପରି ଲେଖା ଅଛି, ସମୁଦାୟ ଅନ୍ଧକାର ତାହାର ଧନ ରୂପେ ସଞ୍ଚିତ ହୁଏ, ମନୁଷ୍ୟର ଅଫୁଙ୍କା ଅଗ୍ନି ତାହାକୁ ଗ୍ରାସ କରିବ, ତାହା ତାହାର ତମ୍ବୁରେ ଅବଶିଷ୍ଟ ସକଳ ଭସ୍ମ କରିବ, ଆକାଶମଣ୍ଡଳ ତାହାର ଅଧର୍ମ ପ୍ରକାଶ କରିବ ଓ ପୃଥିବୀ ତାହାର ବିପକ୍ଷରେ ଉଠିବ, ତାହାର ଗୃହର ସମ୍ପତ୍ତି ଉଡ଼ିଯିବ, କ୍ରୋଧ ଦିନରେ ତାହାର ସର୍ବସ୍ୱ ବହିଯିବ। ପରମେଶ୍ୱରଙ୍କଠାରୁ ଦୁଷ୍ଟ ଲୋକର ଏହି ବାଣ୍ଟ, ଓ ତାହା ପାଇଁ ଏହା ହିଁ ପରମେଶ୍ୱରଙ୍କ ନିରୂପିତ ଅଧିକାର। ଦେଖନ୍ତୁ, ଅଫୁଙ୍କା ଅଗ୍ନି ତାହାକୁ ଗ୍ରାସ କରିବ, ଅନ୍ୟ ଅର୍ଥରେ କହିବାକୁ ଗଲେ ସେ ନିଜେ ସେହି ପ୍ରଜ୍ୱଳିତ ଅଗ୍ନିରେ ପରିଣତ ହେବ ଓ ତାହାର ସମସ୍ତ ସମୃଦ୍ଧି ସେହି ଅଗ୍ନିରେ ହିଁ ଭସ୍ମ ହୋଇଯିବ, ତାହାର ଆଉ ଉଦ୍ଧାର ପାଇବାର ବାଟ ନଥିବ। ସୋଫର ଶେଷରେ ଏହିପରି କହି ତାହାଙ୍କର ବକ୍ତବ୍ୟ ସମାପ୍ତ କରନ୍ତି। ଦେଖନ୍ତୁ, 20:29 ପଦରେ ଏହିପରି ଲେଖା ଅଛି, ପରମେଶ୍ୱରଙ୍କଠାରୁ ଦୁଷ୍ଟ ଲୋକର ଏହି ବାଣ୍ଟ ଓ ତାହା ପାଇଁ ଏହା ହିଁ ପରମେଶ୍ୱରଙ୍କ ନିରୂପିତ ଅଧିକାର। ସୋଫରଙ୍କର କହିବାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଯେ ସେହି ଦୁଷ୍ଟ ଲୋକ ହେଉଛନ୍ତି ଆୟୁବ, ମାତ୍ର ତାହା ଆୟୁବଙ୍କର ଏହିପରି ପରିସ୍ଥିତିରେ ଏକ ତିକ୍ତତାର ଔଷଧ ଥିଲା। ମାତ୍ର ଆୟୁବ ତାହାର ପ୍ରତ୍ୟୁତ୍ତର ଦେବା ନିମନ୍ତେ ମଧ୍ୟ ପ୍ରସ୍ତୁତ ଅଛନ୍ତି। ସେ ନିଜର ଆତ୍ମପକ୍ଷ ସମର୍ଥନ କରିବାକୁ ଯାଉଛନ୍ତି ଓ ସେ ତହିଁରେ ଅତି ଦୃଢ଼ତାର ସହିତ ପଦକ୍ଷେପ ନେଉଛନ୍ତି, ଯାହାକି ଆମେ 21 ଲକ୍ଷ୍ୟ କରିବାକୁ ଯିବା। ଆସନ୍ତୁ ବର୍ତ୍ତମାନ ଆମେ 21 ମଧ୍ୟକୁ ଯିବା। ଦେଖନ୍ତୁ, ଆୟୁବ ତାହାଙ୍କର ଏପରି ପରିସ୍ଥିତି ମଧ୍ୟରେ ମଧ୍ୟ ସୋଫରକୁ ଉତ୍ତର ଦେବା ନିମନ୍ତେ ପ୍ରସ୍ତୁତ ଅଛନ୍ତି, କିନ୍ତୁ ମୁଁ ଭାବୁଛି ଏହା ଆୟୁବଙ୍କ ପକ୍ଷେ ଭଲ ହୋଇଥାନ୍ତା ଯଦି ସେ ସୋଫରର ଏହିପରି ନୃଶଂସ ଦୋଷାରୋପର କଥା ଉପରେ କୌଣସି ଉତ୍ତର ଦେବା ନିମନ୍ତେ ଚେଷ୍ଟା କରିନଥାନ୍ତେ, ମାତ୍ର ସେ ପୁନର୍ବାର ନିଜର ଆତ୍ମପକ୍ଷ ସମର୍ଥନ କରିବାକୁ ଯାଉଅଛନ୍ତି। ଆୟୁବ ସେମାନଙ୍କୁ କହନ୍ତି ଯେ ସେ ସେମାନଙ୍କର ଏହିପରି ମିଥ୍ୟା ଦୋଷାରୋପ ନିମନ୍ତେ ବିଶେଷ ଦୁଃଖିତ ଓ ବ୍ୟତିବ୍ୟସ୍ତ। ସେ ତାହାଙ୍କର ଏହି ଘଟଣାକୁ ଏକ ଉଚ୍ଚତର ବିଚାରାଳୟରେ ଉପସ୍ଥାପିତ କରିଅଛନ୍ତି। ଦୁଷ୍ଟ ଯେ ତାହାର ପ୍ରତିଫଳ ଭୋଗ କରିବ, ଏଥିରେ ସେ ସେମାନଙ୍କ ସହିତ ଏକମତ, ମାତ୍ର ସେ ସେମାନଙ୍କୁ କହନ୍ତି ଯେ ଏହା ତାହାଙ୍କ ଜୀବନର ସମସ୍ୟା ପ୍ରତି ପ୍ରଯୁଜ୍ୟ ନୁହେଁ। ଦେଖନ୍ତୁ, 21 ପ୍ରଥମ 3 ଏହିପରି ଲେଖା ଅଛି, ଏଥିରେ ଆୟୁବ ଉତ୍ତର କରି କହିଲା, ମନୋଯୋଗ କରି ମୋ କଥା ଶୁଣ ଓ ତାହା ତୁମମାନଙ୍କର ସାନ୍ତ୍ୱନା ହେଉ, ମୋତେ ଅନୁମତି ଦିଅ, ମୁଁ ମଧ୍ୟ କଥା କହିବି ଓ ମୁଁ କହିସାରିଲା ଉତ୍ତାରେ ଉପହାସ କରୁଥାଅ। ଆୟୁବ ତାହାଙ୍କର କଥା ଉପରେ ମନୋଯୋଗ କରିବା ନିମନ୍ତେ ସେମାନଙ୍କୁ କହନ୍ତି ଓ ଏକ ବ୍ୟଙ୍ଗ ଛଳରେ କହନ୍ତି ଯେ ସେମାନଙ୍କୁ ସାନ୍ତ୍ୱନା ଦେବାକୁ ଯାଉଅଛନ୍ତି। ଏକୋଇଶ ପର୍ବର ଚାରିପଦରେ ଲେଖା ଅଛି, ମୋ ଗୁହାରି କ'ଣ ମନୁଷ୍ୟ ନିକଟରେ? ତେବେ ମୁଁ କାହିଁକି ଅଧୈର୍ଯ୍ୟ ନୁହେଁ? ଅନ୍ୟ ଅର୍ଥରେ କହିବାକୁ ଗଲେ ସେ ତାଙ୍କର ଗୁହାରି ମନୁଷ୍ୟ ନିକଟରେ କରିବାକୁ ଚାହାନ୍ତି ନାହିଁ, ମାତ୍ର ଈଶ୍ୱରଙ୍କ ନିକଟରେ। ଏହାପରେ ପାଞ୍ଚ ପଦରେ ଲେଖା ଅଛି, ମୋତେ ନିରୀକ୍ଷଣ କରି ଚମତ୍କୃତ ହୁଅ ଓ ତୁମମାନଙ୍କ ମୁଖରେ ଆପଣା ଆପଣା ହାତ ଦିଅ। ଅନ୍ୟ ଅର୍ଥରେ କହିବାକୁ ଗଲେ ସେ ସେମାନଙ୍କୁ ଚୁପ୍ ରହିବାକୁ କହନ୍ତି ଓ ତାହାଙ୍କର ପରିସ୍ଥିତି ପ୍ରତି ଲକ୍ଷ୍ୟ କରି ତହିଁର ବାସ୍ତବ ଅଭିମତକୁ ବୁଝି ଚମତ୍କୃତ ହେବା ନିମନ୍ତେ କହନ୍ତି। ସାତରୁ ଦଶ ପଦ ମଧ୍ୟରେ ଏହିପରି ଲେଖା ଅଛି, ଦୁଷ୍ଟମାନେ କାହିଁକି ଜୀବିତ ଥାଆନ୍ତି, ବୃଦ୍ଧ ହୁଅନ୍ତି ଓ ପରାକ୍ରମରେ ବର୍ଦ୍ଧିଷ୍ଣୁ ହୁଅନ୍ତି। ସେମାନଙ୍କ ବଂଶ ସେମାନଙ୍କ ସଙ୍ଗେ, ସେମାନଙ୍କ ସାକ୍ଷାତରେ ଓ ସେମାନଙ୍କ ସନ୍ତାନ ସନ୍ତତି ସେମାନଙ୍କ ଦୃଷ୍ଟିଗୋଚରରେ ସ୍ଥିରୀକୃତ ହୁଅନ୍ତି। ସେମାନଙ୍କ ଗୃହ ଭୟରୁ ରକ୍ଷିତ ଥାଏ, କିମ୍ବା ସେମାନଙ୍କ ଉପରେ ପରମେଶ୍ୱରଙ୍କର ଯଷ୍ଟି ନଥାଏ। ସେମାନଙ୍କ ବୃଷ ସଙ୍ଗମ କରି ନିଷ୍ଫଳ ହୁଏ ନାହିଁ, ସେମାନଙ୍କର ଗାଭୀ ପ୍ରସବ କରେ ଓ ଗର୍ଭପାତ କରେ ନାହିଁ। ଆଇବ ବର୍ତ୍ତମାନ ସେମାନଙ୍କର ଯୁକ୍ତିକୁ ନେଇ ସେମାନଙ୍କୁ ଭୁଲ ଦେବାକୁ ଯାଉଅଛନ୍ତି, ସେମାନଙ୍କର ଯୁକ୍ତିକୁ ତ୍ରୁଟିପୂର୍ଣ୍ଣ ବୋଲି ସାବ୍ୟସ୍ତ କରିବାକୁ ଯାଉଅଛନ୍ତି, କାରଣ ସେମାନେ ଦୁଷ୍ଟର ଅପରାଧ ବିଷୟ ନେଇ, ଦୁଷ୍ଟର ଦଣ୍ଡ ବିଷୟ ନେଇ ଆଇବଙ୍କୁ କହୁଥିଲେ ଯେ ଦୁଷ୍ଟର କେବଳ ବିନାଶ ଘଟେ। ମାତ୍ର ଆଇବ ଏଠାରେ କହିବାକୁ ଚାହାନ୍ତି ଯେ ଦୁଷ୍ଟ ଏହି ଜୀବନରେ ସଦାସର୍ବଦା ଦୁଃଖ ବା କ୍ଲେଶ ଭୋଗ କରେ ନାହିଁ, ପ୍ରକୃତରେ ସେ ସମୃଦ୍ଧିଶାଳୀ ହୁଏ, ସେ ବର୍ଦ୍ଧିଷ୍ଣୁ ହୁଏ, ସେ ବହୁତ ଖ୍ୟାତି ଲାଭ କରେ। ସେମାନେ ସଦାସର୍ବଦା ଦଣ୍ଡ ପାଆନ୍ତି ନାହିଁ, ବେଳେବେଳେ ସେମାନେ ଦୀର୍ଘଜୀବୀ ହୁଅନ୍ତି, ସେମାନଙ୍କର ଧନ ସମ୍ପଦ ସ୍ଥିର ଥାଏ ଓ ସେମାନଙ୍କର ସନ୍ତାନମାନେ ମଧ୍ୟ ସେହିସବୁ ଉପଭୋଗ କରିବା ନିମନ୍ତେ ସୁଯୋଗ ପାଇଥାନ୍ତି। ଆଇବ ଏଠାରେ ତାଙ୍କର ବନ୍ଧୁମାନଙ୍କୁ କହିବାକୁ ଚାହାନ୍ତି ଯେ ତୁମେମାନେ ଭାବ ନାହିଁ ଯେ ଦୁଷ୍ଟ ପ୍ରତି ସଦାସର୍ବଦା ଦୁଃଖ ଓ କ୍ଲେଶ ଘଟେ, ସେ ମଧ୍ୟ ସବୁକିଛି ସୁଖ ସୁବିଧା ଉପଭୋଗ କରେ। ସେ ଏହି ଜଗତରେ ବେଳକୁ ବେଳ ଧନ ସମ୍ପତ୍ତି ଓ ପ୍ରାଚୁର୍ଯ୍ୟତାରେ ବଢ଼ିଚାଲେ, ମାତ୍ର ତାହାର ସମୃଦ୍ଧି ତାହାର ବିନାଶ ନିମନ୍ତେ, ମାତ୍ର ଧାର୍ମିକର କ୍ଲେଶ ତାହାର ମଙ୍ଗଳ ନିମନ୍ତେ ଓ ଈଶ୍ୱରଙ୍କର ଗୌରବ ପ୍ରକାଶିତ ହେବା ନିମନ୍ତେ। ଏଗାରରୁ ତେର ପଦ ମଧ୍ୟରେ ଏହିପରି ଲେଖା ଅଛି, ସେମାନେ ଆପଣା ଆପଣା ବାଳକଗଣକୁ ପଲ ପରି ବାହାରେ ପଠାନ୍ତି ଓ ସେମାନଙ୍କ ସନ୍ତାନଗଣ ନୃତ୍ୟ କରନ୍ତି। ସେମାନେ ତବଲା ଓ ବୀଣା ବଜାଇ ଗାନ କରନ୍ତି ଓ ବଂଶୀଧ୍ୱନିରେ ଆନନ୍ଦ କରନ୍ତି। ସେମାନେ ସୌଭାଗ୍ୟରେ ଆପଣା ଆପଣା ଦିନ କ୍ଷେପଣ କରନ୍ତି ଓ ଏକ ନିମିଷରେ ପାତାଳକୁ ଓହ୍ଲାଇ ଯାଆନ୍ତି। ଆଇବ ଏଠାରେ କହିବାକୁ ଚାହାନ୍ତି ଦୁଷ୍ଟ ଲୋକର ସମୃଦ୍ଧି ରହିଅଛି ଓ ସେମାନେ ସୌଭାଗ୍ୟଶାଳୀ ହୁଅନ୍ତି, ସେମାନେ ସୁଖରେ କାଳାତିପାତ କରନ୍ତି, ମାତ୍ର ତାହା ଚିରଦିନ ନିମନ୍ତେ ନୁହେଁ। ସେମାନେ ଉଭେଇ ଯିବେ, ସେମାନଙ୍କର ଆଉ ସତ୍ତା ନଥିବ, ସେମାନେ ହଠାତ୍ ପ୍ରତିକାର ବିନୁ ବିନଷ୍ଟ ହେବେ। ମାତ୍ର ଧାର୍ମିକ ପ୍ରତି ଦୁଃଖ ଓ କ୍ଲେଶ ଆସିବ, ମାତ୍ର ସେ ତହିଁରୁ ମୁକ୍ତ ହେବ ଓ ତାହାର ସ୍ମରଣ ଚିରଦିନ ରହିବ, ସେ ଚିରସ୍ଥାୟୀ ହେବ, ସେ ବିନଷ୍ଟ ହେବ ନାହିଁ। ଆଇବ ଏଠାରେ ବିଶେଷରେ ଦୁଷ୍ଟର ସମୃଦ୍ଧି ବିଷୟ ନେଇ ପ୍ରକାଶ କରନ୍ତି, ଯେପରି ତାହାଙ୍କର କ୍ଲେଶଭୋଗ ଧାର୍ମିକତାକୁ ପ୍ରମାଣିତ କରିବ, ଆଉ ତାହା ମଧ୍ୟ ସତ। ଆଇବ କିଛି ଭୁଲ କହିନଥିଲେ। ଚଉଦରୁ ପନ୍ଦର ପଦ ମଧ୍ୟରେ ଏହିପରି ଲେଖା ଅଛି, ତଥାପି ସେମାନେ ପରମେଶ୍ୱରଙ୍କୁ କହିଲେ, ଆମ୍ଭମାନଙ୍କ ନିକଟରୁ ଦୂର ହୁଅ, କାରଣ ଆମ୍ଭେମାନେ ତୁମ୍ଭ ମାର୍ଗ ବିଷୟକ ଜ୍ଞାନ ବାଞ୍ଛା କରୁନାହୁଁ। ସର୍ବଶକ୍ତିମାନ କିଏ ଯେ ଆମ୍ମାନେ ତାହାଙ୍କର ସେବା କରିବା ଓ ତାହାଙ୍କ ନିକଟରେ ପ୍ରାର୍ଥନା କଲେ ଆମ୍ମାନେ କି ଲାଭ ପାଇବା? ଆଇବ କହନ୍ତି, ମାତ୍ର ସେମାନେ ଈଶ୍ୱରବିହୀନ, ସେମାନେ ଈଶ୍ୱରଙ୍କୁ ଚାହାନ୍ତି ନାହିଁ। ସେମାନେ ତୁଚ୍ଛ କରି କହନ୍ତି ଯେ ସେମାନେ ଈଶ୍ୱରଙ୍କୁ ଚାହାନ୍ତି ନାହିଁ, କି ଈଶ୍ୱରଙ୍କ ଅଭିମତକୁ ଜାଣିବା ନିମନ୍ତେ ମଧ୍ୟ ଲାଳାୟିତ ନୁହନ୍ତି। ଏପରି କେଉଁ ବିଷୟ ଅଛି ଯେ ତାହା ସେମାନେ ପାଇପାରିବେ ନାହିଁ, ମାତ୍ର ଈଶ୍ୱର ସେମାନଙ୍କୁ ଦେବେ? ଆଇବ ଏଠାରେ ଦୁଷ୍ଟର ମନୋଭାବକୁ ପ୍ରକାଶ କରନ୍ତି। ଷୋହଳ ପଦରେ ଲେଖା ଅଛି, ଦେଖ ସେମାନଙ୍କର ସୌଭାଗ୍ୟ ସେମାନଙ୍କ ହସ୍ତରେ ନାହିଁ, ଦୁଷ୍ଟମାନଙ୍କ ମନ୍ତ୍ରଣା ମୋଠାରୁ ଦୂରରେ ଥାଏ। ଆଇବ ଏଠାରେ କହିବାକୁ ଚାହାନ୍ତି ଯେ ମୁଁ ସେହି ଶ୍ରେଣୀର ଲୋକମାନଙ୍କ ମଧ୍ୟରୁ ଜଣେ ନୁହେଁ। ମୁଁ ଦୁଷ୍ଟମାନଙ୍କ ମଧ୍ୟରୁ ଜଣେ ନୁହେଁ। ତୁମେମାନେ ଯେଉଁ ଅଭ୍ରାନ୍ତ ସତ୍ୟକୁ ଉପସ୍ଥାପିତ କରିଅଛ ତାହା ସଦାସର୍ବଦା ସତ୍ୟରେ ପରିଣତ ହୋଇନଥାଏ। ଏହା ବ୍ୟତୀତ ଯଦିବା ଏହା ସତ୍ୟ ହୋଇଥାଏ, ଏହା ମୋ ଜୀବନ ପ୍ରତି ପ୍ରଯୁଜ୍ୟ ନୁହେଁ। ସତ୍ରପଦରେ ଲେଖା ଅଛି, କେତେଥର ଦୁଷ୍ଟମାନଙ୍କର ପ୍ରଦୀପ ନିଭାଯାଏ, ସେମାନଙ୍କ ବିପଦ ସେମାନଙ୍କ ଉପରେ ପଡ଼େ, ଓ ପରମେଶ୍ୱର ଆପଣା କ୍ରୋଧରେ କ୍ଲେଶ ବିତରଣ କରନ୍ତି। ବାସ୍ତବରେ ଏହା ଏକ ପ୍ରଶ୍ନବାଚୀ, ଏହାର ସଠିକ୍ ଉତ୍ତର କେହି ଦେଇପାରିବେ ନାହିଁ। ମାତ୍ର ଆୟୁବ ଏହିପରି ପ୍ରଶ୍ନ କରିବା ମଧ୍ୟରେ ବୋଧହୁଏ ସେ କହିବାକୁ ଚାହାନ୍ତି ଯେ ଅଧିକାଂଶ ଲୋକମାନେ ଯେଉଁପରି ସମସ୍ୟା ମଧ୍ୟ ଦେଇ ଗତି କରନ୍ତି, ଦୁଷ୍ଟମାନେ ସେତେଦୂର ସମସ୍ୟା ମଧ୍ୟ ଦେଇ ଗତି କରନ୍ତି ନାହିଁ। ଆପଣ ଜାଣି ରଖନ୍ତୁ, ପବିତ୍ର ବାଇବଲ ମଧ୍ୟ କହେ ଧାର୍ମିକ ପ୍ରତି ବିପଦ ଅନେକ, ମାତ୍ର ସେ ସବୁରୁ ସଦାପ୍ରଭୁ ତାହାକୁ ଉଦ୍ଧାର କରନ୍ତି, ଆଉ ତାହା ମଧ୍ୟ ସତ୍ୟ। ଆପଣ ଯଦି ଏହି ଜଗତରେ ସତ୍ରେ ନ୍ୟାୟରେ ଚାଲିବେ, ତାହେଲେ ଆପଣଙ୍କୁ ଅନେକ କ୍ଲେଶ ଭୋଗ କରିବାକୁ ହେବ, ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ହେବ, ଅନେକ ସ୍ୱାର୍ଥତ୍ୟାଗ କରିବାକୁ ହେବ। ମାତ୍ର ମନେ ରଖନ୍ତୁ, ଶେଷରେ ଆପଣଙ୍କର ହିଁ ଜୟ ଅଛି। ହଁ, ଏହା ମନୁଷ୍ୟ ଦୃଷ୍ଟିରେ ନ ହୋଇପାରେ, ମାତ୍ର ଈଶ୍ୱରଙ୍କ ଦୃଷ୍ଟିରେ, ଆଉ ତାହା ହିଁ ସବୁଠାରୁ ଶ୍ରେଷ୍ଠ ବିଷୟ। 18-20 ପଦ ମଧ୍ୟରେ ଏପରି ଲେଖା ଅଛି, ସେମାନେ ବାୟୁ ଆଗରେ କୁଟା ପରି ଓ ବତାସରେ ଉଡ଼ନ୍ତା ତୁଷ ପରି ହୁଅନ୍ତି। ତୁମେମାନେ କହୁଅଛ, ପରମେଶ୍ୱର ତାହାର ସନ୍ତାନଗଣ ନିମନ୍ତେ ତାହାର ଅଧର୍ମ ସଞ୍ଚୟ କରନ୍ତି, ସେ ତାହାକୁ ଏହି ପ୍ରତିଫଳ ଦେଉନ୍ତୁ, ତହିଁରେ ସେ ତାହା ଜାଣିବ। ତାହାର ନିଜ ଚକ୍ଷୁ ତାହାର ବିନାଶ ଦେଖୁ, ଓ ସେ ସର୍ବଶକ୍ତିମାନଙ୍କ କ୍ରୋଧ ପାନ କରୁ। ସେ ଚାହୁଁନା କାହିଁକି, ମୃତ୍ୟୁ କୌଣସି ମନୁଷ୍ୟକୁ ଦେଖେ ନାହିଁ। ମୃତ୍ୟୁ ଦୁଷ୍ଟର ଦ୍ୱାରରେ ମଧ୍ୟ ଆଘାତ କରେ, ଧାର୍ମିକର ଦ୍ୱାରରେ ମଧ୍ୟ ଆଘାତ କରେ। ସମୟ ଆସିବ, ସେ ସର୍ବଶକ୍ତିମାନଙ୍କ କ୍ରୋଧ ପାନ କରିବ। ତେଣୁ ଆୟୁବ ତାହାଙ୍କର ବନ୍ଧୁମାନଙ୍କୁ ଦେଖାଇ ଦିଅନ୍ତି ଯେ ଯଦିଓ ସେମାନଙ୍କର ସେହି ହିତୋପଦେଶ ସଦାସର୍ବଦା ସତ୍ୟ ହୁଏ ନାହିଁ, ମାତ୍ର ଏହାର ଅର୍ଥ ନୁହେଁ ଯେ ଈଶ୍ୱର ସେମାନଙ୍କର ବିଚାର କରିବେ ନାହିଁ। ସେମାନେ ଦିନେ ନା ଦିନେ ଈଶ୍ୱରଙ୍କ କ୍ରୋଧରୂପ ବିଚାରର ସମ୍ମୁଖୀନ ହେବେ, ଓ ସେମାନେ ବିନଷ୍ଟ ହେବେ, ସେମାନଙ୍କର ଆଉ ଉତ୍ଥାନ ହେବ ନାହିଁ। ଆୟୁବ ବିଶ୍ୱାସ କରନ୍ତି ଯେ ଈଶ୍ୱର ଦିନେ ଦୁଷ୍ଟମାନଙ୍କର ବିଚାର କରିବେ, ତହିଁରେ କୌଣସି ସନ୍ଦେହ ନାହିଁ। ଏହାପରେ 29-30 ପଦରେ ଏହିପରି ଲେଖା ଅଛି, ତୁମେମାନେ କ'ଣ ପଥିକମାନଙ୍କୁ ପଚାରି ନାହଁ, ଓ ତୁମେମାନେ କ'ଣ ସେମାନଙ୍କ ଲକ୍ଷଣ ଜାଣ ନାହିଁ ଯେ ଦୁଷ୍ଟ ଲୋକ ବିପଦର ଦିନ ପର୍ଯ୍ୟନ୍ତ ରକ୍ଷିତ, ଓ ସେମାନେ କୋପର ଦିନ ପର୍ଯ୍ୟନ୍ତ ଘେନା ଯାଆନ୍ତି। ଦୁଷ୍ଟମାନଙ୍କ ବିଚାର ସେପର୍ଯ୍ୟନ୍ତ ଘଟିବ ନାହିଁ ଯେପର୍ଯ୍ୟନ୍ତ ସେହି ବୃହତ୍ ଶ୍ୱେତ ସିଂହାସନର ବିଚାର ଘଟି ନାହିଁ, ମାତ୍ର ବିଚାର ଘଟଣା କ୍ରମେ ଆସିବ। ଈଶ୍ୱର ଯଦି ତାହା ସାଧନ କରିବାକୁ ଚାହାନ୍ତି, ତାହେଲେ ସେ ଦୁଷ୍ଟମାନଙ୍କୁ ଏହି ଜଗତରେ ଛାଡ଼ିଦେଇପାରନ୍ତି। ଆପଣ ଦେଖନ୍ତୁ, ଈଶ୍ୱର ଅନୁଗ୍ରହକାରୀ, ଈଶ୍ୱର ଦୀର୍ଘ ସହିଷ୍ଣୁ, ମାତ୍ର ସେ ଚିର ସହିଷ୍ଣୁ ନୁହନ୍ତି। ମାତ୍ର ଈଶ୍ୱରଙ୍କର ସେହି ଅନୁଗ୍ରହ ବା ଦୀର୍ଘ ସହିଷ୍ଣୁତା ବା ଦୟା ଆମମାନଙ୍କୁ ମନ ପରିବର୍ତ୍ତନ ଆଡ଼କୁ କଢ଼ାଇ ନେବା ଉଚିତ। ମାତ୍ର ଆମେ ଯଦି ଶକ୍ତଗ୍ରୀବ ହୋଇ ନିଜର ସ୍ୱେଚ୍ଛାଚାରିତାରେ ଜୀବନଯାପନ କରୁ, ଓ ତାହାଙ୍କର ମଙ୍ଗଳଦାନକୁ ସ୍ମରଣ ନ କରୁ, ମାତ୍ର ଦୁଷ୍ଟମାନଙ୍କର ସୁଖ ସମୃଦ୍ଧିକୁ ଲକ୍ଷ୍ୟ କରି ସେମାନଙ୍କର ପଦାଙ୍କ ଅନୁସରଣ କରୁ, ତାହେଲେ ଆମେ ବିନଷ୍ଟ ହେବା, କାରଣ ଦୁଷ୍ଟ ସେହି ବିନାଶର ନିମନ୍ତେ ରକ୍ଷିତ ହୋଇଅଛି। ତେଣୁକରି ସେହି ଜଗତରେ ଅନେକ ପ୍ରକାର ସୁଖ ସମ୍ଭୋଗ ଉପଭୋଗ କରେ, ଆଉ ତାହା ନିମନ୍ତେ ସେହି ଅନନ୍ତ ରାଜ୍ୟରେ କୌଣସି ସୁଖ ସମ୍ଭୋଗ ନାହିଁ। ଏହା ହିଁ ଥିଲା ସୋଫର ପ୍ରତି ଆୟୁବଙ୍କର ପ୍ରତ୍ୟୁତ୍ତର। ଏହା ଅତି ଉତ୍ତମ ପ୍ରତ୍ୟୁତ୍ତର। ମାତ୍ର ଆମେ ଦେଖୁ ଯେ ଆୟୁବ ତଥାପି ନିଜର ଆତ୍ମପକ୍ଷ ସମର୍ଥନ କରି ନିଜକୁ ଧାର୍ମିକ ବୋଲି ବିଚାର କରୁଅଛନ୍ତି। ଆୟୁବଙ୍କର ଏହି ଉତ୍ତରରେ ମନ ପରିବର୍ତ୍ତନର ଚିନ୍ତାଧାରା ପରିଲକ୍ଷିତ ହୁଏ ନାହିଁ। ହଁ, ଏହିପରି ଆତ୍ମଧାର୍ମିକତାର ଚିନ୍ତାଧାରା କ'ଣ ଆମମାନଙ୍କ ଜୀବନରେ ପରିଲକ୍ଷିତ ହୁଏ ନାହିଁ କି? କିନ୍ତୁ ଆମେ ଆଇବଙ୍କ ପରି ମଧ୍ୟ ଧାର୍ମିକ ନୁହଁ। ତାହେଲେ ଆମମାନଙ୍କର ଆଜି କର୍ତ୍ତବ୍ୟ କ'ଣ? ଆମମାନଙ୍କର କର୍ତ୍ତବ୍ୟ ହେଉଛି ଯେ ଆମମାନେ ନିଜର ଜୀବନକୁ ସମୀକ୍ଷା କରିବା, ଅନ୍ୟମାନଙ୍କର କ୍ଲେଶକୁ ଦେଖି, ଅନ୍ୟମାନଙ୍କର ସମସ୍ୟାକୁ ଦେଖି ଆମେ ପ୍ରଥମେ ନିଜର ଜୀବନକୁ ଦେଖିବା, ନିଜର ସମସ୍ୟାକୁ ଦେଖିବା, ନିଜର ଜୀବନକୁ ଆମେ ସମୀକ୍ଷା କରିବା ଯେ ବାସ୍ତବରେ ମୋର ଜୀବନ ଆଜି ଈଶ୍ୱରଙ୍କ ସହିତ କି ପ୍ରକାର ରହିଅଛି, ମୋର ଜୀବନ କ'ଣ ଆଜି ଈଶ୍ୱରଙ୍କ ସହିତ ସଂଯୁକ୍ତ କି? ମୁଁ ଯଦି ଆଜି କ୍ଲେଶ ଭୋଗ କରୁଅଛି, ମୋର ଦୁଷ୍ଟତା ଲାଗି ନା ମୋର ଉତ୍ତମତା ଲାଗି? ଆଜି ଅନେକ ବିଶ୍ୱାସୀ ବିଶ୍ୱାସୀମାନେ ସେମାନେ ଜାଣନ୍ତି ନାହିଁ ଯେ ସେମାନେ କ୍ଲେଶ ବା ସମସ୍ୟା କ'ଣ ପାଇଁ ଭୋଗ କରୁଅଛନ୍ତି, ଯେହେତୁ ସେମାନଙ୍କର ଜୀବନ ଈଶ୍ୱରଙ୍କ ସହିତ ସେ ପ୍ରକାର ସଂଯୁକ୍ତ ନାହିଁ। ତେଣୁକରି ସେମାନେ ସନ୍ଦେହରେ ପଡ଼ିଯାଆନ୍ତି ଯେ ସେମାନଙ୍କର କ୍ଲେଶ ଭୋଗ ସେମାନଙ୍କ ଦୁଷ୍ଟତା ଲାଗି ବା ସେମାନଙ୍କର ଧାର୍ମିକତା ଲାଗି। ତେଣୁକରି ପ୍ରିୟ ଭାଇ ଓ ଭଉଣୀମାନେ, ଈଶ୍ୱରଙ୍କ ବାକ୍ୟ ଆଜି ଆମମାନଙ୍କୁ ଚେତନା ଦିଏ ଯେ ଆମେ ପ୍ରତି ଅବସ୍ଥାରେ ପ୍ରତି ସମୟରେ ଈଶ୍ୱରଙ୍କର ବାକ୍ୟ ମଧ୍ୟ ଦେଇ ନିଜର ଜୀବନକୁ ସମୀକ୍ଷା କରିବା, ନିଜ ନିଜକୁ ପ୍ରଶ୍ନ କରିବା ଯେ ଈଶ୍ୱରଙ୍କର ଏହି ବାକ୍ୟ ଅନୁଯାୟୀ ମୋ ଜୀବନ କ'ଣ ଈଶ୍ୱରଙ୍କ ସହିତ ଅଛି କି? ମୁଁ କ'ଣ ଆଜି ଏହି ବାକ୍ୟ ଅନୁଯାୟୀ ନିଜର ଜୀବନକୁ ସଜାଡ଼ି ପାରିଛି କି? ନିଜର ଜୀବନକୁ ସଂଶୋଧିତ କରିପାରିଛି କି? ମୋ ଜୀବନରେ କ'ଣ କିଛି ଉତ୍ତମତା ରହିଛି କି? ଏହା ଅର୍ଥ ନୁହେଁ ଯେ ଆମେ ଈଶ୍ୱରଙ୍କ ନିକଟରେ ନିଜକୁ ଧାର୍ମିକ ବୋଲି ଗଣିତ କରିବା, ତାହା ନୁହେଁ। ଯେହେତୁ ଆମମାନେ ଦୁର୍ବଳ ମନୁଷ୍ୟ, ମାତ୍ର ତଥାପି ଈଶ୍ୱରଙ୍କ ବାକ୍ୟ କ୍ଷଣ କ୍ଷଣକେ ଆମମାନଙ୍କୁ ଆମମାନଙ୍କ ଦୁର୍ବଳତା ବିଷୟରେ ଆମମାନଙ୍କୁ ସଚେତ କରାଇଦିଏ। ତେଣୁ ଆସନ୍ତୁ ଈଶ୍ୱରଙ୍କର ବାକ୍ୟ ଅନୁଯାୟୀ ନିଜ ଜୀବନକୁ ସଂଶୋଧିତ କରି, ଶୃଙ୍ଖଳିତ କରି ଈଶ୍ୱରଙ୍କର ମହତ୍ ଅଭିମତକୁ ସଫଳ କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, আপন ঈশ্বর বাক্য শুণবা নিমন্তে সময় দেওয়ার আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহর প্রেম বিষয়ে অধিক জাঁয়া চাহিদি, যাকি আপনার পাপর উদ্ধার পাইব নিমন্তে পথ দেখাইব, তাহলে আমাদের পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখুন, odia.ttb@radio882.com। তবে আজ এইখানে রাখুছু। প্রভু যীশু আপনাদের আশীর্বাদ করুন। নমস্কার।